आकाशवाणी संबलपुर आंचलिक खबर पढ़ुचन तर्पण कुमार प्रधान जुहार। पहला मुखिया खबर, विकसित भारत लागि आयबा दुई दशंधि गुरुत्वपूर्ण कहले प्रधानमंत्री। राज्य थापना हेबा मेंटल हेल्थ काउंसलिंग सेंटर कहले उपमुख्यमंत्री। बाहरला जुग्म प्रवेशिका परीक्षा जेईई मेन परीक्षा फल। आउर जोरंदा आर खलियापल्ली नु मूल हला प्रसिद्ध मागमेला। एथर पूरा खबर, विकसित भारत लागि आयबा दुईटा दशंधि बहुत गुरुत्वपूर्ण बोली प्रधानमंत्री नरेन्द्र मोदी कहिछन। नुआदिल्लीर जशोभूमिनु भारत शक्ति सप्ताह 2025 के आभासी जोरे उद्घाटन करी श्री मोदी कहिछन, आयबा पांच बछर भितरे आमे बड़ माइलखुटा पार करबारके जाउछू। गला दस बछर भितरे भारत पृथ्वीर दस नंबर अर्थव्यवस्थानु पांच नंबर के पहुंचीछे। आज भारत पृथ्वीर तीन नंबर सबुनु बड़ सौरशक्ति उत्पादक देश हो पारिछे। इतार छड़ा अणजीवाश्म ईंधन शक्ति क्षमता भी तीन गुना बढ़ीछे बोली श्री मोदी कहिछन। भारत निजर अभिवृद्धि सहित सारा पृथ्वीर विकास के भी तुर्ती करिछे बोली प्रधानमंत्री कहिछन।
21st सेंचुरी भारत की सेंचुरी है। भारत अपनी ही नहीं दुनिया की ग्रोथ को भी ड्राइव कर रहा है और इसमें हमारे एनर्जी सेक्टर की बहुत बड़ी भूमिका है।
ओडिशा विधानसभा बजेट अधिवेशन आयबा गुरुवार मूल हेबा। एथिलागि आयबाकाल बाचस्पति सुरमा पाढ़ीकर अध्यक्षता थी गोटे सर्वदलीय बैठक बसवा। बजेट अधिवेशन के सुरखुरुती चलावारके बाचस्पति श्रीमती पाढ़ी सबु दलर नेतामानकर सहयोग कामना करबे। बजेट अधिवेशन थी 28टा कार्य दिवस रहबा। आयबा 17 तारीख दिन राज्य पूर्णांग बजेट उपस्थापन करा जिबा। महिलामानकर नु देखादौथबार मानसिक चापर समाधान लागि राज्य सरकार मेंटल हेल्थ काउंसलिंग सेंटर स्थापना करबे बोली उपमुख्यमंत्री प्रभाती परिडा कहिछन। भुवनेश्वर राज्य महिला कमिशनर स्थापना दिवस थी जोग देकरी श्रीमती परिडा कहिछन, महिलामानकर मानसिक स्वास्थ्य विवाह विच्छेद के कमाबार दिगे ई केन्द्र काम करबा। महिला कमिशन के आहुरी सशक्त करबार लागि राज्य सरकार योजना करुछन आर खूब जल्दी ई बाबदे पदक्षेप निया हेबा बोली उपमुख्यमंत्री कहिछन।
जदि महिलांक नेतृत्व रे विकास हब 2036 रे ओडिसा रे हब 2047 रे हब ताले विकसित ओडिसा रे नारी शक्ति केमती हवा दरकार आरो गुटे वितर्क हवा दरकार एवं समाज रो लोक माने आरो वितर्क करिवा दरकार एवं सरकार को रूपरेख दवा दरकार। तेनु महिलांक पई मु भावुची एही समय होउची बिल्कुल सही समय जोथिरे आमे समस्ते ऑनलाइन हे अछे मोदी ग्यारंटी महिला सुरक्षा उपरे अछि।
महिला मन को सशक्त करी सेमानकर भिन्न भिन्न समस्यार समाधान करबार लागि जातीय महिला आयोगंकर तरफ भुवनेश्वर थाने गुटे महिला जनसुनाणी कार्यक्रम हे जाइछि। जातीय महिला कमिशन आपणंक द्वाररे शीर्षक ई कार्यक्रम थी। जातीय महिला कमिशन अध्यक्षा विजय राहतकरकर उपस्थिति थी ई कार्यक्रम आयोजित हेथिला। महिला मानकर भिन्न भिन्न विचाराधीन मामला मानकर समाधान आर समस्या मानकर तुर्ती फैसला करबार लागि जनसुनाणी शिविर आयोजन करा जाइथिला। सुभद्रा योजना थी आज तक 98 लाख महिला 60 टंका पाइछन आर आयबा खेप भितरे हिताधिकारी संख्या 1 कोटी के पहुंचा बोली उपमुख्यमंत्री प्रभाती परिडा कहिछन। श्रीमती परिडा कहिछन जेन महिला माने डायरेक्ट बेनिफिट ट्रांसफर डीबीटी नाई करि पारि पाखर बैंक मान के जाइकिरी जल्दी करे नउन, मार्च 8 तारीख सुभद्रा योजनार 2 नंबर खेप 60 टंका देबार मूल करा जिबा। इथिलागि मार्च 31 तारीख भितरे हिताधिकारी माने पंजीकरण करि पारबे बोली उपमुख्यमंत्री कहिछन। आपन माने खबर सुनुछन आकाशवाणी संबलपुर केन्द्रनु। जुग्म प्रवेशिका परीक्षा जेईई मेन परीक्षार फल आज बाहरी। जेईई मेन सेशन एक परीक्षा थी 12,58,000 छात्रछात्री परीक्षा देते 14 जन छात्रछात्री 100% नंबर रखी पास कर 14 जन भितर जने न छात्री रही। ओडिशा माध्यमिक शिक्षा परिषद तरफ हेबारके थिबार मेट्रिक परीक्षा आयबा 21 तारीख नु मूल हेबा। इथिलागि छात्रछात्री माने बोर्ड वेबसाइट www.bseodisha.ac.in नु एडमिट कार्ड डाउनलोड करि पारबे। इतार सहित राज्य मुक्त विद्यालय परीक्षा मध्यम आर पत्र विनिमय परीक्षार्थीकर एडमिट कार्ड भी ई वेबसाइट नु मिलुछे बोली परिषद तरफ कहा जाइछे। ପରୀକ୍ଷା ପେ ଚର୍ଚ୍ଚା 2025 କାର୍ଯ୍ୟକ୍ରମର ଦୁଇ ନମ୍ବର ଶୃଙ୍ଖଳାରେ ଥି ଆଇବା କେଲ୍ ବଲିଉଡ୍ ଅଭିନେତ୍ରୀ ଆର୍ ମାନସିକ ସ୍ୱାସ୍ଥ୍ୟର ବକ୍ତା ଦୀପିକା ପାଦୁକୋନ୍ ଛାତ୍ରଛାତ୍ରୀମାନଙ୍କ ସାଙ୍ଗେ ଇ ବିଷୟଥି ନିଜର ବିଚାର ବିନିମୟ କରବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜ୍ ଇ ବାବଦେ ସାମାଜିକ ଗଣମାଧ୍ୟମଥି ସୂଚନା ଦେଇକରି କାର୍ଯ୍ୟକ୍ରମ ଜରିଏ ଛାତ୍ରଛାତ୍ରୀ ମାନସିକ ଚାପ, ମାନସିକ ସ୍ୱାସ୍ଥ୍ୟ ଆର୍ ସୁସ୍ଥତା ଉପରେ ଭିନ୍ ଭିନ୍ ପ୍ରଶ୍ନର ଉତ୍ତର ପାଇପାରିବେ ବୋଲି କହିଛନ୍। ଢେଙ୍କାନାଳ ଜିଲ୍ଲା ଜୋରନ୍ଦା ମହିମା ଗାଦିନୁ ବିଶ୍ୱପ୍ରସିଦ୍ଧ ମାଗମଲା ଆଇଷ୍ଠାନୁ ମୁଲେଇଛି। ବିଶ୍ୱ କଲ୍ୟାଣ ଲାଗି ଆଜ୍ ବେଲବୁଡ଼େ ମହିମା ସନ୍ନ୍ୟାସୀମାନେ ଘି ଦେଇକରି ଝାଡ଼ଦ୍ୱୀପ ଜଲେଇଛନ୍। ଏହି ମେଳା ଆଇବା 13 ତାରିଖ ତକ୍ ଚାଲ୍ବା। ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ, ବିହାର ଆର୍ ଆସାମନୁ ମହିମା ସନ୍ନ୍ୟାସୀମାନେ ମେଳାଥି ଭାଗ ନେଉଛନ୍। ସନ୍ଥକବି ଭୀମଭୋଇଙ୍କର ସିଦ୍ଧି ଆର୍ ସମାଧିପୀଠ ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲିଠାରେ ମାଘ ମେଳା ପାଳନ ଉଦୟ ଆଜ୍ ଚତୁର୍ଦ୍ଦଶୀ ପରବ ପାଳିତ ହୋଇଛି। ପୀଠ ନଥିବାର ଶୂନ୍ୟ ମନ୍ଦିର, କଠୋଉ ମନ୍ଦିର, ଭୀମଭୋଇଙ୍କର ସମାଧି ମନ୍ଦିର ପାରମ୍ପରିକ ରୀତିନୀତି ଅନୁସାରେ ପୂଜା କରାଯାଇଥିଲା। ଆଜ୍ ମହିମାଧର୍ମୀ ବାବାମାନେ 108 ପାଖୁଡ଼ା ଝାଡ଼ବତୀ ଲଗାଇଥିଲେ। ଗବେଷକ ଆର୍ ସାହିତ୍ୟିକମାନେ ଯୋଗ ଦେଇକରି ଆଲୋଚନା କରିଥିଲେ। ଏ ଅବସରରେ ସାଧୁ ପ୍ରଭାକର ଦାସଙ୍କୁ ଭୀମଭୋଇ ସ୍ମୃତି ସମ୍ମାନ ଦିଆଯାଇଥିଲା। ରାଜ୍ୟ ସରକାର ବିକଶିତ ଓଡ଼ିଶା 2036 ନଜରଥି ରଖିକରି ସ୍ମାର୍ଟ ଆଉ ସ୍ଥାୟୀ ସହର ବିକାଶ ଲାଗି ଭିନ୍ ଭିନ୍ ପଦକ୍ଷେପ ନେଇଛନ୍। ଗୃହ ଆଉ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ସହରାଞ୍ଚଳ ବିକାଶ ପ୍ରକଳ୍ପ ଚଲାବାର ଲାଗି ଭିନ୍ ଭିନ୍ ପୌରାଞ୍ଚଳ ସଂସ୍ଥାମାନଙ୍କର ଭୂମିକା ଉପରେ ଆଲୋଚନା କରାଯାଇଥିଲା। ଇତାର ସହିତ ସହର ଇଲାକାରେ ନିୟମିତ ଭାବେ ହପ୍ତାକ ଥରେ ଉନ୍ନୟନମୂଳକ କାମର ସମୀକ୍ଷା କରିବାର ଲାଗି ଶ୍ରୀମତୀ ପାଢ଼ୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାସ୍ତା ସୁରକ୍ଷାକେ କମ୍ କରବାର ଆର୍ ଦୁର୍ଘଟଣା ରୋକବାର ଲାଗି ରାଜ୍ୟ ବାଣିଜ୍ୟ ଆଉ ପରିବହନ ବିଭାଗ ଜୋର ଦେଇଛି। ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ୱରଠାରେ ଏ ବାବଦ ଗୋଟିଏ ବୈଠକ ହୋଇଯାଇଛି। ବୈଠକ ସୂଚନା ଅନୁସାରେ ବେପାରୁଆ ଗାଡ଼ି ଚାଳକମାନଙ୍କୁ କାବୁ କରବାର ଲାଗି ରାଜ୍ୟର ସବୁ ଗୁରୁତ୍ୱପୂର୍ଣ୍ଣ ରାଜପଥମାନଙ୍କେ ଇଣ୍ଟେଲିଜେଣ୍ଟ ଏନ୍ଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ବ୍ୟବସ୍ଥା କରାଯିବା। ଯହ ଦୁର୍ଘଟଣା ଘଟୁଥିବା ରାସ୍ତା ବ୍ଲାକ୍ ସ୍ପଟ୍ମାନଙ୍କେ ଚିହ୍ନଟ କରାଯାଇକରି ଇତାର ସୁଧାର ଦିଗେ ତୁର୍ତ୍ତି କାମ କରାଯିବା। ଭୁବନେଶ୍ୱର, ସମ୍ବଲପୁର, ରାଉରକେଲା, ପୁରୀ ଆର୍ ବ୍ରହ୍ମପୁର ସହରରେ ସଡ଼କ ନିୟମ ନାଇଁ ମାନୁଥିବା ଲୋକର ଉପରେ କଡ଼ା ନଜର ରଖବାରକେ ରାସ୍ତାମାନଙ୍କେ ଜହ ସିସିଟିଭି କ୍ୟାମେରା ଲଗାଯିବା ବୋଲି ବୈଠକଟି ନିଷ୍ପତ୍ତି ହୋଇଛି। ନିର୍ଭୁଲ ପାଞ୍ଜି ତିଆରି କରବାର ଲାଗି ଆଜି ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ପାଞ୍ଜି ସମୀକରଣ ବୈଠକ ବସିଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କର ଅଧ୍ୟକ୍ଷତାରେ ହୋଇଥିବା ବୈଠକନୁ 5ଟା ପାଞ୍ଜିର ପ୍ରକାଶକ ଯୋଗ ଦେଇଥିଲେ। ଶ୍ରୀମନ୍ଦିର ଭିନ୍ ଭିନ୍ ପରବ ତିଥିର ସାଙ୍ଗେ ତାଲମେଲ ରଖିକରି ପାଞ୍ଜିମାନଙ୍କେ ନିର୍ଭୁଲ ଭାବେ ତଥ୍ୟ ପ୍ରକାଶ କରବାର ଲାଗି ଆଲୋଚନା ହୋଇଥିଲା। ଏଥି କେନ୍ସି ଭୁଲ ହେଲେ ଶ୍ରୀମନ୍ଦିର ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ଶ୍ରୀ ପାଢ଼ୀ କହିଛନ୍। ଏ ଅବସରରେ 5ଟା ପ୍ରକାଶନ ସେମାନଙ୍କର ପାଞ୍ଜିର ପାଣ୍ଡୁଲିପି ଶ୍ରୀମନ୍ଦିର ପ୍ରଶାସନକେ ହସ୍ତାନ୍ତର କରିଛନ୍। ବୁର୍ଲା ବୀର ସୁରେନ୍ଦ୍ର ସାଏ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଭିସୁଟ୍ଠାରେ ଏନ୍ଏସ୍ଏସ୍ ପ୍ରଶିକ୍ଷଣ, ଉପଦେଷ୍ଟା ଆର୍ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ହୋଇଯାଇଛି। ଏନ୍ଏସ୍ଏସ୍ ଓଡ଼ିଶାର ପ୍ରଶିକ୍ଷଣ ଅଧିକାରୀ ନିରଦ ବରଣ ଖୁଣ୍ଟିଆଙ୍କର ଦେଖରେଖ ସାମାଜିକ ସେବା ପ୍ରକଳ୍ପମାନଙ୍କର ବର୍କସ୍ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମଥି ଭିନ୍ ଭିନ୍ ଅଧିକାରୀମାନେ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲଠାରେ ଗଲାକାଲ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ହୋଇଯାଇଛି। ଶିବିରଥି ଜିଲ୍ଲାପାଳ ସୁବାସ ଚନ୍ଦ୍ର ରାଇତା ଯୋଗ ଦେଇକରି ଲୋକର ଅଭିଯୋଗ ଶୁଣିକରି ସମାଧାନ ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୁରୀ ଶ୍ରୀମନ୍ଦିରନୁ ଆଇବାକାଲ ମହାପୁରୁମାନଙ୍କର ଗଜ ଉଦ୍ଧାରଣ ବେଶ ହେବା। ପୌରାଣିକ ମତ ଅନୁସାରେ ଶ୍ରୀମନ୍ଦିରନୁ କେନ୍କାଲୁ ମହାପୁରୁମାନଙ୍କର ଗଜ ଉଦ୍ଧାରଣ ବେଶ ହୋଇଆସୁଛି। ମଧ୍ୟାହ୍ନ ଧୂପ ଉତରୁ ରତ୍ନ ସିଂହାସନ୍ତି ଶ୍ରୀ ବିଗ୍ରହଙ୍କର ଗଜ ଉଦ୍ଧାରଣ ବେଶ କରାହେବା। ଏ ଅବସରରେ ଶ୍ରୀମନ୍ଦିରନୁ ସ୍ୱତନ୍ତ୍ର ନୀତିକାନ୍ତି ହେବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫ ସୂଚନା ଦିଆଯାଇଛି। ରାଜ୍ୟ ସବୁନୁ କମ୍ ତାପମାତ୍ରା ସାମାନ୍ୟ କମ୍ବାର ସହିତ ଜହ ତାପମାତ୍ରା ବଢ଼ବାରକେ ଲାଗିଛି। ଆଇବା 2 ଦିନ ତକ୍ ପାକ୍ ଏନ୍ତା ରହିବା। ଇତା ଋତୁରୁ ସବୁନୁ କମ୍ ତାପମାତ୍ରା 2-4 ଡିଗ୍ରୀ ତକ୍ କମ୍ବା ଆର୍ ଶୀତ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଆଜି ରାଜ୍ୟର 22ଟା ସହରର ସବୁନୁ ଜହ ତାପମାତ୍ରା 33 ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡ଼ାନ ରାଜ୍ୟର ସବୁନୁ ଜହ ଦିନର ତାପମାତ୍ରା 36.6 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ବିକଶିତ ଭାରତ ଲାଗି ଆଇବା 2 ଦଶନ୍ଧି ଗୁରୁତ୍ୱପୂର୍ଣ୍ଣ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟ ସ୍ଥାପନା ହେବା ମେଣ୍ଟାଲ ହେଲ୍ଥ କାଉନ୍ସେଲିଂ ସେଣ୍ଟର କହିଲେ ଉପମୁଖ୍ୟମନ୍ତ୍ରୀ। ବାହାରିଲା ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍ ପରୀକ୍ଷା ଫଲ ଆଉର୍ ଜୋରନ୍ଦା ଆର୍ ଖଲିଆପାଲିନୁ ମୂଲ ହେଲା ପ୍ରସିଦ୍ଧ ମାଗମେଲା। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।